ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରେଳ ନେଟୱାର୍କର ବିକାଶ ଆଧୁନିକୀକରଣ କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆମେରିକାର ଡଲାସରେ ନୂତନ ଦୂତାବାସ ସେବା କେନ୍ଦ୍ର ଆରମ୍ଭ ହେବା ନେଇ ଘୋଷଣା କଲେ ଦୂତାବାସ ମହାନିର୍ଦ୍ଦେଶକ। ଉତ୍ତରପ୍ରଦେଶର ଗୋଣ୍ଡାରେ ସଡ଼କ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ। ଜାପାନର ଓସାକାରେ ୱାର୍ଲଡ ଏକ୍ସପୋ 2025ରେ ଭାରତ ମଣ୍ଡପକୁ ବୁଲି ଦେଖୁଛନ୍ତି ପରିଦର୍ଶକ। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପଞ୍ଚମ ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସ ଜାରି ରଖିବ ଇଂଲଣ୍ଡ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗୁଜରାଟର ଭାବନଗର ରେଳ ଷ୍ଟେସନରୁ ଭାବନଗର ଅଯୋଧ୍ୟା କ୍ୟାଣ୍ଟ ସାପ୍ତାହିକ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ ଦେଶରେ 34,000 କିଲୋମିଟର ନୂତନ ରେଳ ଟ୍ରାକ୍ ବିଛାଯିବା ସହିତ ଭାରତୀୟ ରେଳ ଏକ ବ୍ୟାପକ ପରିବର୍ତ୍ତନର ସାକ୍ଷୀ ପାଲଟିଛି। ଭାବନଗର ରେଳ ଷ୍ଟେସନରେ ସମାବେଶକୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ ରେଳ ନେଟୱାର୍କର ବିକାଶ ଆଧୁନିକୀକରଣ ଏବଂ ବିସ୍ତାର ଓ ରେଳରେ ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମନ୍ତ୍ରୀ କହିଛନ୍ତି, ଦେଶର 1,300 ଷ୍ଟେସନର ପୁନଃ ବିକାଶ ବିଶ୍ୱର ସବୁଠାରୁ ବଡ଼ ଷ୍ଟେସନ ପୁନଃ ବିକାଶ ପ୍ରକଳ୍ପ।
इन 11 वर्षों में मोदी जी ने रेलवे में बहुत नए काम चालू किए। 11 वर्ष पहले अगर किसी स्टेशन पे जाते तो स्टेशन पे खड़े होना दूभर होता था। इन 11 वर्षों में मोदी जी ने रेलवे में बहुत बड़ा परिवर्तन किया है। आज स्टेशन साफ सुथरे होते हैं, नए स्टेशन बन रहे हैं, गाड़ियां साफ सुथरी है और जो 50-60 वर्षों के पुराने जो तकलीफें थी उनको इन 11 वर्षों में बहुत हद तक दूर किया है और एक नए विजन के साथ काम कर रहे हैं।
ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ନୂତନ ଟ୍ରେନ୍ଗୁଡ଼ିକ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟକୁ ଲାଭ ପହଞ୍ଚାଇବ। ଏହି ଅବସରରେ ରେଳମନ୍ତ୍ରୀ ଗୁଜରାଟ ପାଇଁ ଅନେକ ଘୋଷଣା ମଧ୍ୟ କରିଥିଲେ। ଏ ସମ୍ପର୍କରେ ଆମ ସମ୍ବାଦଦାତାଙ୍କ ରିପୋର୍ଟ।
ରାଜକୋଟ, ପୋରବନ୍ଦର ଓ ଜୁନାଗଡ଼ ଜିଲ୍ଲୋ ମେ ବୁନିଆଦୀ ଢାଞ୍ଚେକୁ ବଢ଼ାବା ଦେତେ ହୁଏ ପୋରବନ୍ଦର ଓ ରାଜକୋଟ କେ ବିଚ୍ ନଇ ରେଲ ସେବା की घोषणा की गई। इसके अलावा सारडिया और वांसडलिया के बीच नई रेलवे लाइन की घोषणा के साथ एक लंबे समय से प्रतीक्षित मांग भी पूरी हुई। राणावाव स्टेशन पर 135 करोड़ की लागत से एक आधुनिक कोच रखरखाव केंद्र भी बनाया जाएगा। मंत्री जी ने भावनगर बंदरगाह पर एक नया कंटेनर टर्मिनल स्थापित करने की भी घोषणा की और आने वाले समय में भावनगर और सूरत के बीच नई वंदे भारत ट्रेन शुरू करने का भी वादा किया। अपर्णा खोंट, आकाशवाणी समाचार, भावनगर।
ହଷ୍ଟନରେ ଥିବା ଭାରତୀୟ ଦୂତାବାସ ମହାନିର୍ଦ୍ଦେଶକ ଆମେରିକାର ଟେକ୍ସାସର ଡଲାସରେ ଏକ ନୂତନ ଭାରତୀୟ ଦୂତାବାସ ସେବା କେନ୍ଦ୍ର ICAC ଆରମ୍ଭ କରିବାର ଘୋଷଣା କରିଛନ୍ତି। ଏହି କେନ୍ଦ୍ର ଡଲାସ ପୋର୍ଟ ୱର୍ଥ ଅଞ୍ଚଳରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ପାଇଁ ଦୂତାବାସ ସେବା ପାଇବା ସହଜ କରିବ। ସେମାନଙ୍କୁ ହଷ୍ଟନ ଯାତ୍ରା କରିବାକୁ ପଡ଼ିବ ନାହିଁ। ଏହି କେନ୍ଦ୍ରକୁ ଆମେରିକାରେ ଭାରତର ରାଷ୍ଟ୍ରଦୂତ ବିନୟ କ୍ୱାତ୍ରାଙ୍କ ଦ୍ୱାରା ଆଭାସୀ ଜରିଆରେ ଉଦ୍ଘାଟନ କରାଯାଇଥିଲା। ଡଲାସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ନେତୃତ୍ୱ ସ୍ଥାନୀୟ ଅଧିକାରୀ ଓ ଭାରତୀୟ ଆମେରିକୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହିତ ଦୂତାବାସ ମହାନିର୍ଦ୍ଦେଶକ ଡିସି ମଞ୍ଜୁନାଥ ନେଇଥିଲେ। ଡଲାସ ଆଇସିଏସ୍ସି ହେଉଛି ସମଗ୍ର ଆମେରିକାରେ ଖୋଲାଯାଉଥିବା 9ଟି ନୂତନ ଦୂତାବାସ ସେବା କେନ୍ଦ୍ର ମଧ୍ୟରୁ ଗୋଟିଏ। ଭାରତୀୟ ରାଷ୍ଟ୍ରଦୂତ କ୍ୱାତ୍ରା କହିଛନ୍ତି, ଏହି କେନ୍ଦ୍ରଗୁଡ଼ିକ ପ୍ରବାସୀ ଭାରତୀୟମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି। ନୂତନ କେନ୍ଦ୍ର ଡଲାସ ସମ୍ପ୍ରଦାୟକୁ ଅତ୍ୟାବଶ୍ୟକୀୟ ସେବା ସହଜରେ ଉପଲବ୍ଧ କରାଇବାରେ ସାହାଯ୍ୟ କରିବ ବୋଲି ଦୂତାବାସ ମହାନିର୍ଦ୍ଦେଶକ ମଞ୍ଜୁନାଥ କହିଛନ୍ତି। ଉତ୍ତରପ୍ରଦେଶରେ ଆଜି ସକାଳେ ଗୋଣ୍ଡାରେ ଏକ ସଡ଼କ ଦୁର୍ଘଟଣାରେ ଅତି କମ୍ରେ 11 ଜଣଙ୍କର ପ୍ରାଣହାନୀ ଘଟିବା ସହ 4 ଜଣ ଆହତ ହୋଇଛନ୍ତି। ପୁଲିସର ସୂଚନା ଅନୁସାରେ 15 ଜଣ ଶ୍ରଦ୍ଧାଳୁଙ୍କୁ ନେଇ ପୃଥ୍ୱୀନାଥ ମନ୍ଦିରକୁ ଯାଉଥିବା ଏକ ବୋଲେରୋ ନିୟନ୍ତ୍ରଣ ହରାଇ ପରାସରାଇ ଆଲାଭାଇ ଦେଓରିଆ ରାସ୍ତାର ରେହେରା ଗ୍ରାମର ସରୟୁ କେନାଲ ସେତୁ ନିକଟରେ କେନାଲରେ ପଡ଼ିଯାଇଥିଲା। କେନାଲରୁ 11 ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ନେଇ ଇଟିଆଥୋକ୍ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟ 4 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ 5 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାପାନର ଓସାକାରେ ଅନୁଷ୍ଠିତ ୱାର୍ଲଡ ଏକ୍ସପୋ 2025 ଅନୁଷ୍ଠିତ ହେଉଛି। ଏହି ଏକ୍ସପୋର ଶୀର୍ଷକ ଆମ ଜୀବନ ପାଇଁ ଭବିଷ୍ୟତ ସମାଜ ଡିଜାଇନ୍ କରିବା। ସେଠାରେ ଭାରତ ମଣ୍ଡପ ନାମରେ ନାମିତ ଭାରତୀୟ ପ୍ୟାଭିଲିୟନକୁ ଗତକାଲି 20,000 ଅଧିକ ପରିଦର୍ଶକ ବୁଲି ଦେଖିଛନ୍ତି। ଲୋକମାନେ ଭାରତର ସାଂସ୍କୃତିକ ଐତିହ୍ୟ, ମହାକାଶ ସଫଳତା ଏବଂ ହସ୍ତଶିଳ୍ପର ସମୃଦ୍ଧି ଦେଖିବାକୁ ଆସିଥିଲେ। ଜାପାନ ସ୍ଥିତ ଭାରତୀୟ ଦୂତାବାସ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପରିଦର୍ଶକମାନେ ଏକ ଯୋଗ ଅଧିବେଶନ ଅନୁଭବ କରିଥିଲେ ବୋଲି ଉଲ୍ଲେଖ କରିଛି। ଏକ୍ସପୋର ଅନ୍ୟାନ୍ୟ ଆକର୍ଷଣଗୁଡ଼ିକ ମଧ୍ୟରେ ଚନ୍ଦ୍ରାୟନ ଜୋନ୍ ନାମକ ଏକ କ୍ଷେତ୍ର ଅନ୍ତର୍ଭୁକ୍ତ ରହିଛି, ଯାହା ମହାକାଶ ଅନୁସନ୍ଧାନ ଏବଂ ଚନ୍ଦ୍ର ମିଶନରେ ଭାରତର ସଫଳତାକୁ ପ୍ରଦର୍ଶିତ କରୁଛି। ଏକ ଜିଲ୍ଲା ଏକ ଉତ୍ପାଦ ଜୋନ୍ରେ ଜାମ୍ମୁ କାଶ୍ମୀରରୁ ଅଖରୋଟ କାଠ ଖୋଦେଇ ଏବଂ ଓଡ଼ିଶାର ତାରକସି କଳା ପ୍ରଦର୍ଶିତ ହେଉଛି, ଯାହାକି ବହୁଧ୍ରୁବୀୟ ବିଶ୍ୱରେ ଭାରତର ପଦଚିହ୍ନ ଛାଡ଼ିବା ସହ ତା'ର ସଫ୍ଟ ପାୱାରକୁ ପ୍ରଦର୍ଶନ କରୁଛି। ଏହି ବିଶ୍ୱସ୍ତରୀୟ ପ୍ରଦର୍ଶନୀ ଚଳିତ ବର୍ଷ ଅକ୍ଟୋବର 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଏକ୍ସପୋରେ 160 ଅଧିକ ଦେଶ ଏବଂ 9 ଅନ୍ତର୍ଜାତୀୟ ସଂଗଠନ ଅଂଶଗ୍ରହଣ କରୁଛନ୍ତି। ବିହାରରେ ବହୁ ପ୍ରତୀକ୍ଷିତ ବିଶ୍ୱ ପ୍ରସିଦ୍ଧ ବିହାର ସଂଗ୍ରହାଳୟ ବିଏନ୍ଏଲ୍ଏ 2025 ତୃତୀୟ ସଂସ୍କରଣ ଚଳିତ ମାସ 7 ତାରିଖରୁ ପାଟନାରେ ଆୟୋଜିତ ହେବ। ବିହାର ସଂଗ୍ରହାଳୟର ମହାନିର୍ଦ୍ଦେଶକ ଅଞ୍ଜନୀ କୁମାର ସିଂ ଆକାଶବାଣୀକୁ ସୂଚନା ଦେଇ କହିଛନ୍ତି, ବିଏନ୍ଏଲ୍ଏ 2025 ଗ୍ଲୋବାଲ୍ ସାଉଥ୍ ସେୟାରିଂ ହିଷ୍ଟ୍ରିଜ୍ ଉପରେ କେନ୍ଦ୍ରିତ ହେବ, ଯାହା ଲାଟିନ୍ ଆମେରିକୀୟ ଏବଂ ଏସୀୟ ଦେଶଗୁଡ଼ିକର ସଂସ୍କୃତି, ଐତିହ୍ୟ ଏବଂ ସମାଜକୁ ଅନୁସନ୍ଧାନ କରିବାର ସୁଯୋଗ ପ୍ରଦାନ କରିବ। ଇଥିଓପିଆ, ପେରୁ, ଭେନେଜୁଏଲା, ଇକ୍ୱେଡର, ମେକ୍ସିକୋ, ଆର୍ଜେଣ୍ଟିନା, ଇଣ୍ଡୋନେସିଆ, କାଜାକସ୍ତାନ ଏବଂ ଅନ୍ୟାନ୍ୟ ଦେଶର କଳାକାର ବିଶେଷଜ୍ଞମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ସିଂ କହିଛନ୍ତି।
देशों से आ रहे हैं लोग, फिर भारत के जो कला संस्थाएं हैं जैसे एनजीएमए है, आईजीएनसीए है, इस तरह की जो संस्थाएं हैं, इसके अलावा प्राइवेट सेक्टर से मेहरानगढ़ है जो राजस्थान के एक अच्छा संग्रहालय है, तो इन सब जगहों से एग्जीबिशन आएगा और यहां से विद्वान आएंगे और यहां के लोगों को मौका मिलेगा देश दुनिया के कलाकृतियों को देखने का।
बिहार म्यूजियम बीएनएलए 2025 आसंता डिसेंबर 31 तारीख पर्यंत चलिबो बोली सूचना मिली। ଗତକାଲି ରାତିରେ ରୁଷର ବାୟୁ ପ୍ରତିରକ୍ଷା, କଳା ସାଗର ଏବଂ ଆଜବ ସାଗର ସମେତ ବିଭିନ୍ନ ଅଞ୍ଚଳରେ 112 ୟୁକ୍ରେନୀୟ ଡ୍ରୋନ୍କୁ ଅଟକାଇବା ସହ ନଷ୍ଟ କରିଦେଇଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଆଧାରରେ ସେଠାକାର ସମ୍ବାଦ ସରବରାହ ସଂସ୍ଥା ଟାସ୍ କହିଛି, 112 ୟୁକ୍ରେନୀୟ ମାନବବିହୀନ ଡ୍ରୋନ୍କୁ ଗତ ରାତିରେ ରୁଷ ବାୟୁ ପ୍ରତିରକ୍ଷା ନଷ୍ଟ କରିଦେଇଛି। ଗତ ଗୁରୁବାର ରୁଷ ପକ୍ଷରୁ ୟୁକ୍ରେନ୍ ଉପରେ ସାଧାରଣ ନାଗରିକଙ୍କୁ ଲକ୍ଷ୍ୟ କରି ଜାଣିଶୁଣି ଆକ୍ରମଣ କରୁଥିବାର ଅଭିଯୋଗ ହୋଇଥିଲା। ସେହି ଆକ୍ରମଣରେ 7 ଲୋକ ପ୍ରାଣ ହରାଇବା ସହ 120 ଅଧିକ ଆହତ ହୋଇଥିଲେ ବୋଲି ରୁଷ କହିଥିଲା। ଟେବୁଲ୍ ଟେନିସ୍ରେ ବ୍ରାଜିଲ୍ର ଫୋଜ୍ଡୋ ଇଗୁଆଚୁରେ ଅନୁଷ୍ଠିତ WTT ଷ୍ଟାର୍ କଣ୍ଟେଣ୍ଡର 2025 ଭାରତର ପ୍ରଭାବଶାଳୀ ଅଭିଯାନ ଜାରି ରହିଛି। ଆଜି ରାତିରେ ମାନୁ ଶାହା ଏବଂ ଦିଆ ଚିତାଲେ ମିକ୍ସଡ୍ ଡବଲ୍ସ ଫାଇନାଲ୍ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9 ଆରମ୍ଭ ହେବାର ଆଶା କରାଯାଉଛି। ବିଶ୍ୱର 10 ସ୍ଥାନରେ ଥିବା ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି କ୍ୱାର୍ଟର ଫାଇନାଲ୍ ଏବଂ ସେମିଫାଇନାଲ୍ରେ ଚିଲି ଦଳ ବିପକ୍ଷରେ ବିଜୟ ହାସଲ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମାନେ ଆଜି ଜାପାନର ସାତୋସି ଆଇଡା ଏବଂ ହୋନୋକା ହାସିମୋଟାଙ୍କ ଯୋଡ଼ିକୁ ଭେଟିବେ। ପୁରୁଷ ଡବଲ୍ସରେ ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ମାନବ ଠକ୍କର ଓ ମାନୁ ଶାହା ଜର୍ମାନୀର ବେନେଡିକ୍ଟ ଡୁଡା ଏବଂ ଡାଙ୍ଗ କ୍ୟୁଙ୍କ ବିପକ୍ଷରେ ଫାଇନାଲ୍ରେ 2-3 ପରାସ୍ତ ହେବା ପରେ ରନର୍ସ ଅପ୍ ହୋଇଛନ୍ତି। ଏହି ସଂକୀର୍ଣ୍ଣ ପରାଜୟ ସତ୍ତ୍ୱେ WTT ଷ୍ଟାର୍ କଣ୍ଟେଣ୍ଡର ଇଭେଣ୍ଟରେ ପ୍ରଥମ ଥର ପାଇଁ 2 ଭାରତୀୟ ଡବଲ୍ସ ଦଳ ଫାଇନାଲ୍ରେ ପହଞ୍ଚିବା ଏକ ଐତିହାସିକ ସଫଳତା। କ୍ରିକେଟ୍ ଲଣ୍ଡନର ଓଭାଲ୍ଠାରେ ଖେଳାଯାଉଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପଞ୍ଚମ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନରେ ଆଜି ଇଂଲଣ୍ଡ ତା'ର ଦ୍ୱିତୀୟ ଇନିଂସ୍ ଜାରି ରଖିବ। ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ବିଜୟ ପାଇଁ ଭାରତ ଧାର୍ଯ୍ୟ କରିଥିବା 374 ରନ୍ର ପିଛା କରି ଇଂଲଣ୍ଡ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍ ହରାଇ 50 ରନ୍ ସଂଗ୍ରହ କରିଥିଲା। ଗତକାଲି ଭାରତ ତା'ର ଦ୍ୱିତୀୟ ଇନିଂସ୍ରେ 396 ରନ୍ର ସ୍କୋର କରିଥିଲା। ଯଶସ୍ୱୀ ଜୟସ୍ୱାଲ 118 ରନ୍ ଏବଂ ଆକାଶଦୀପ, ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ୍ ସୁନ୍ଦରଙ୍କ ଅର୍ଦ୍ଧଶତକ ବଳରେ ଭାରତ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲା। ରେଳ ନେଟୱାର୍କର ବିକାଶ ଓ ଆଧୁନିକୀକରଣ କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆମେରିକାର ଡଲାସରେ ନୂତନ ଦୂତାବାସ ସେବାକେନ୍ଦ୍ର ଆରମ୍ଭ ହେବା ନେଇ ଘୋଷଣା କଲେ ଦୂତାବାସ ମହାନିର୍ଦ୍ଦେଶକ। ଉତ୍ତର ପ୍ରଦେଶର ଗୋଣ୍ଡାରେ ସଡ଼କ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ। ଜାପାନର ଓସାକାରେ ୱାର୍ଲଡ ଏକ୍ସପୋ 2025ରେ ଭାରତ ମଣ୍ଡପକୁ ବୁଲି ଦେଖୁଛନ୍ତି ପରିଦର୍ଶକ। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପଞ୍ଚମ ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସ ଜାରି ରଖିବ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।